ଗଳ୍ପ ନରକ ପୁରୀ ଗାଳ୍ପିକ ଉଦୟନାଥ ଷଡ଼ଙ୍ଗୀ କି ନଙ୍କ ଆସି ପଡ଼ିଲା ମୁଠାଏ ଭିକ କି ଅଧଲା ପାହୁଲାଟାଏ ବି ମିଳିଲା ନାହିଁ। କେତେ କାହା ତକ ମଣିଷ ବୁଲିବ, ଯୁଆଡ଼େ ଯାଉଛ ସେ ମାର ମାର ଧର ଧର କରୁଛି। ଗୋଡ଼ ଘାରେ କନାଖଣ୍ଡେ ଗୁଡ଼ାଉ ଗୁଡ଼ାଉ ଲକ୍ଷିଆ ଅଧେ ମନକୁ ଆଉ ଅଧେ ସମସ୍ତଙ୍କୁ ଶୁଣାଇ ଶୁଣାଇ କହି ଉଠିଲା। ଅଳ୍ପ ଦୂରରେ ମଧୁଆ ଦାନ୍ତ ନିକୁଟି ନିଜ ଅଣ୍ଟା ଯାଦୁକୁ କୁଣ୍ଡାଇବାରେ ଲାଗିଥିଲା। ସେ ଲକ୍ଷିଆକୁ ଜବାବ ଦେବାକୁ ଯାଇ କହିଲା, ଆଉ ଏଠି ରହିହେବ ନାହିଁ ରେ, ଏଠି ଯେତେ ବଡ଼ ଲୋକ ସବୁ ଆମରି ପରି ହୋଇଗଲେଣି। ପୁଣି ଏ କାଙ୍ଗାଳ ଗୁଡ଼ାଙ୍କୁ ଦେଖ, କୁଆଡ଼ୁ କୁଆଡ଼ୁ ଆସି ଯେ ଏଠି ରୁଣ୍ଡ ହୋଇଛନ୍ତି ତାର ଠିକଣା ନାହିଁ। ଯେଉଁଠିକି ଆମେ ଦୁଇ ଚାରି ଜଣ ମାଗିବାକୁ ଯାଉଥିଲୁ ସେଠି ଯାଇକରି 200-400 ଜମା ହେଉଛନ୍ତି। ବାବୁ ଭଲା କେତେ ଦେବ, ଆମ ଦାନା ଗଣ୍ଡାକ ଏଇ ଅଲକ୍ଷଣିଆ ସାଇଲେ। ଜଗୁ ନିଜ ଟିଣର ବଙ୍କା ମୁହଁକୁ ଗୋଟାଏ ପଥରରେ ଛେଚି ସିଧା କରୁ କରୁ କଥା ପଦକ ଏପରି ଭାବରେ କହିଲା, ସତେ ଯେପରି ସେ ଏ କାଙ୍ଗାଳଙ୍କ ଠାରୁ ବହୁତ ଉଚ୍ଚରେ। ଦୁଇ ଆଣ୍ଠୁ ମଞ୍ଜିରେ ମୁଣ୍ଡ ରଖି ଦନେଇ ବୁଢ଼ା ଏତେବେଳେ ଯାଏଁ ଚୁପ୍ ହୋଇ ବସିଥିଲା। ତାକୁ ବାୟା ବୋଲି ସମସ୍ତେ ଜାଣନ୍ତି। ତା ସାଙ୍ଗରେ ଥଟା ଲଗାଇବାର ସୁବିଧା ନେବା ଆଶାରେ ସମସ୍ତେ ତାକୁ ଅଜା ବୋଲି ଡାକନ୍ତି। ସେ ଆଉ ସମ୍ଭାଳି ନପାରି କହିଲା, ଆରେ ଦୁନିଆ ଚିହ୍ନ ଦୁନିଆ, ଭିକ ମିଳୁନାହିଁ, ପଇସା ମିଳୁନାହିଁ, କ'ଣ ହେଲା ସେଉଠୁ, କେମିତି ମିଳିବ? ତୁମେ ଯେ ଦୁନିଆକୁ ଚିହ୍ନିଲ ନାହିଁ। ମୁଁ କାଲି ସେ ଗୁଡ଼ିଆ ସାହୁ ଦୋକାନକୁ ଯାଇଥିଲି, ଗୋଟାଏ ଗୁଲୁଗୁଲା ମାଗିଲି, ମୋତେ କହିଲା ହାତ ଦେଖା। ଯେମିତି ହାତ ଦେଖାଇଲି ଚୁଲିରୁ ଦରଜଳା ଖଣ୍ଡେ କାଠ ମୋ ହାତରେ ପକାଇଦେଲା। ହେଇଠି ଦେଖ ଦେଖ, ମୋ ହାତ ପୋଡ଼ିଯାଇଛି। ହାତ ପୋଡ଼ୁ, ମୁଁ ତ ଦୁନିଆକୁ ଚିହ୍ନିଲି। ପାଗଳଟାଏ, ତା କଥାକୁ କେହି ମନ ଦେଲେ ନାହିଁ। ଲକ୍ଷ୍ୟା ଆଉ କ'ଣ କହିଆସୁଥିଲା, ସୌରୀର ମେଘ ଗର୍ଜନ ପାଟି ଶୁଣି ସମସ୍ତେ ଚମକି ପଡ଼ିଲେ। ସୌରୀ ବଡ଼ କଳିହୁଡ଼ି ବୋଲି ତାର ଖ୍ୟାତି ଅଛି। ସେ ଖଣ୍ଡେ ଧୂଆଁପତ୍ର କେଉଁଠୁ ଆଣି ପିକା ବଳୁଥିଲା। ରତନୀ ପୁଅ ସେ ବାଟେ ଦୌଡ଼ି ଯାଉ ଯାଉ ତା ଗୋଡ଼ଟା ସୌରୀ ଦେହରେ ବାଜିଗଲା। ଆଉ ଯାଏ କୁଆଡ଼େ, ସୌରୀର ଆରମ୍ଭ ହେଲା ପାଟି। ରତନୀ ପୁଅଟା ଯେ ଛତରଖିଆ, ତା ବାପର ଠିକ ନାହିଁ, ଭିକମଗା କାଙ୍ଗାଳ ଛୁଆଟାଏ। ଏଇ କେତେ ପଦ କଥା ନାନା ପ୍ରକାର ବ୍ୟାଖ୍ୟା କରି ସେ ସମସ୍ତଙ୍କୁ ଶୁଣାଉ ଶୁଣାଉ ତାକୁ ଜିଅନ୍ତା ମଶାଣିରେ ପୋତିବାର ବ୍ୟବସ୍ଥା କରିବାରେ ଲାଗିଗଲା। ରତନୀ ବିଚାରି ରାତିରେ ଲୁଗାରେ କ'ଣ କୁକ୍ରିୟା କରି ପକାଇଥିଲା। ସକାଳୁ ଯାଇ ତାକୁ ଖାଲ ପାଣିରେ ଧୋଇ ସଫା କରି ଆସୁ ଆସୁ ସୌରୀର ପାଟି ଶୁଣି ସେ ମଧ୍ୟ ସମାନ ସ୍ୱରରେ ପାଟି ଆରମ୍ଭ କରିଦେଲା। ଦୁହିଁଙ୍କର କଳିଗୋଳରେ ସେ ଜାଗାଟା ଫାଟି ପଡ଼ିଲା। ଦନେଇ ବୁଢ଼ା ଆଉ ଥରେ ଆଣ୍ଠୁ ଉପରୁ ମୁହଁକୁ ଟେକି ମନକୁ ମନ କହିଲା, ଚିହ୍ନ ଦୁନିଆକୁ ଚିହ୍ନ। ଲକ୍ଷିଆ, ଜଗା, ଗୋବରା, ମଧୁଆ ସମସ୍ତେ ସାଙ୍ଗେ ସାଙ୍ଗେ ଦୁଇ ଦଳ ହୋଇଗଲେ। କେତେଜଣ ସୌରୀ ପଟ ନେଲେ, ଆଉ କେତେଜଣ ରତନୀ ପଟ ନେଲେ। ନିମିଷକ ମଧ୍ୟରେ ସେଠି ଖଣ୍ଡ ପ୍ରଳୟ ଲାଗିଗଲା। ପାଟିରେ ଆଖପାଖ ଅଞ୍ଚଳର ଲୋକଙ୍କ କାନ ବଧିରା ହୋଇଗଲା। ଏତିକିବେଳେ କୁସୁମ ଗୁଡ଼ାଏ ଗୁଲୁଗୁଲା କୁଆଡ଼ୁ ଆଣି ସେଠାରେ ଚାରିଆଡ଼କୁ ଛିଞ୍ଚାଡ଼ି ପକାଇଦେଲା। ମନ୍ତ୍ରପାଣି ପଡ଼ିଲା ପରି ସମସ୍ତେ ତୁନି ପଡ଼ିଗଲେ। ତଳୁ ଗୁଲୁଗୁଲା ଗୋଟାଇବାରେ ଥୋକେ ଏତେ ବ୍ୟସ୍ତ ରହିଲେ ଯେ ଆଉ ପାର୍ଟି କରିବାକୁ ସମୟ ମିଳିଲା ନାହିଁ। ବକ୍ସି ବଜାର ମାର୍କେଟର ପଛପଟରେ ଗୋଟିଏ ଅଧା ତିଆରି କୋଠା, କେଉଁ ମାନ୍ଧାତା ଅମଳରୁ ଯେ ତାହା ସେହିପରି ଠିଆ ହୋଇଛି ସେମାନେ କେହି ଜାଣନ୍ତି ନାହିଁ। ସହରକୁ ଯେତେବେଳେ ଯେଉଁ ଭିକାରୀ, ରୋଗୀ, ମାଗନ୍ତା ଆସିଛନ୍ତି ସେଠାରେ ଆଶ୍ରୟ ନିଅନ୍ତି। ଯେଉଁମାନଙ୍କୁ ସମସ୍ତେ ଛିଛାକର ଘୃଣା କରନ୍ତି, ପିଣ୍ଡା ମଡ଼ାଇ ଦିଅନ୍ତି ନାହିଁ, ସେମାନଙ୍କୁ ଏ ରାଜନଅର ଭଳି କୋଠାଘର ଯେପରି ଆନନ୍ଦରେ ଡାକି ଆଣି ନିଜ କୋଳରେ ଆଶ୍ରା ଦେଇଛି। କେହି କାହାରି ଚିହ୍ନା ନୁହନ୍ତି, ଜଣାଶୁଣା ନୁହନ୍ତି, ଘଣ୍ଟା ଘଣ୍ଟାକେ କଳିଗୋଳ, ହସଖୁସି, ଗପସପ, ଖିଆପିଆ ଦିଆ ନିଆରେ ସେ ସ୍ଥାନ ସବୁବେଳେ ସରସ ହୋଇଉଠିଛି। ସେ ଘର କିଏ କରିଛି, କାହିଁକି କରିଛି, ସେ କଥା ଜାଣିବା କାହାର ଦରକାର ପଡ଼ିନାହିଁ। ପୂର୍ବଦିନ ଝଡ଼ ତୋଫାନ ହୋଇ ସହରରେ ବହୁତ ଗୁଡ଼ିଏ ଚାଳ ଘର ଭାଙ୍ଗିଛି, ଗଛ ଉପୁଡ଼ିଛି, ଲୋକେ ନାନା ହଇରାଣ ହରକତ ହୋଇଛନ୍ତି, କିନ୍ତୁ ଏମାନେ କୋଠାଘରେ ମହା ମଉଜରେ ରାତି କଟାଇ ଦେଇଛନ୍ତି। ସକାଳୁ ମେଘ ଛାଡ଼ିଗଲା ପରେ ସମସ୍ତେ ଏକାଠି ବସି ଖୁସି ଗପ କରୁଛନ୍ତି। ମଧୁଆ ହଠାତ୍ କହି ଉଠିଲା, କାଲି ବଡ଼ ଲୋକେ ବଡ଼ ହରକତ ହେଲେ, କିନ୍ତୁ ଆମର ମହା ମଉଜ। ଏ ଘର ଆମ ପାଇଁ କିଏ କରିଥିଲା କେଜାଣି, କିନ୍ତୁ ଯିଏ କରିଛି ତାର ନିଶ୍ଚୟ ବହୁତ ବଡ଼ତି ହେବ। ଜଗୁ ମାମଲତକାର ପରି କହିଲା, ଛା, ଏ ଘର ପରା ଗୋଟାଏ ବଡ଼ ମହାଜନ ତୋଳାଇ ଦେଇଛି। ତୁମ ଭଳି ମାଗନ୍ତା କାଙ୍ଗାଳ ସବୁ ଆସି ରହିବା ପାଇଁ ଧର୍ମଶାଳା କରିଛି ରେ, ଧର୍ମଶାଳା। ବେପାରରୁ ସେ ପୋଳା ପୋଳା ଟଙ୍କା ପାଇଥିଲା କି ନା, ସେଇ ଟଙ୍କାରେ ଏଇଟାକୁ କଲା। ଲକ୍ଷ୍ୟା କହି ଉଠିଲା, ନାଇଁ ନାଇଁ, ତୁ କ'ଣ ଜାଣିଛୁ, ୟା ନାଁ ହେଉଛି ଗୋପବନ୍ଧୁ କୋଠା। ଗୋପବନ୍ଧୁ ବୋଲି ଆଗେ ଗୋଟାଏ ବଡ଼ ରଜା ଥିଲା, ସେ ଏଇ ଘର ଆମରି ପାଇଁ କରିଦେଇଛନ୍ତି, ବଡ଼ ଧର୍ମ କାମ କରିଛନ୍ତି ଏକା। ଦନେଇ ବୁଢ଼ା ଗୁଣୁଗୁଣୁ ହୋଇ କହିଲା, ଗୋପବନ୍ଧୁ କି ନାଁଟା କହିଲୁ ରେ, ସେ ବର୍ଷ ଆମ ଗାଁ ବଢ଼ିପାଣିରେ ଭାସିଗଲା, ଲୋକେ ଛିନ୍ଛତ୍ର ହୋଇ କିଏ କୁଆଡ଼େ ଚାଲିଗଲେ, ତାର ଠିକଣା ରହିଲା ନାହିଁ। ମୁଁ ଶୁଣିଛି ଗୋପବନ୍ଧୁ ବୋଲି ଗୋଟିଏ କିଏ ଯାଇ ଲୋକଙ୍କୁ ଚୂଡ଼ା ଚାଉଳ ଦେଲେ, ଡଙ୍ଗାରେ ତାଙ୍କୁ ଆଣି ଆର ଗାଁରେ ଲଗାଇଲେ, ତାଙ୍କ ଯୋଗେ ଶହ ଶହ ଲୋକ ବଞ୍ଚିଗଲେ ସେ ବର୍ଷ। ସେତେବେଳେ ଦୁନିଆ ଥିଲା ଓଲଟା, ଏ ଦୁନିଆ ତ ନଥିଲା। ଗୋବରା କହିଲା, ହଁ ଗୋପିଆ କରୁ ବା ବନ୍ଧୁଆ କରୁ, ଯିଏ କରିଛି ସେ ମଣିଷ ନୁହେଁ ଦେବତା। ଏ ଖଣ୍ଡକ ସେ କରିନଥିଲେ ଆମ ଅବସ୍ଥା କାଲି ରାତିରେ କ'ଣ ହୋଇଥାନ୍ତାଟି। ଜଗୁଆ କଥା ଭାଙ୍ଗି ଦେଇ ଲକ୍ଷିଆ ଘର ବିଷୟରେ କହିବାରୁ ଜଗୁଆ ମନେ ମନେ କୁହୁଳୁଥିଲା। ସେ ଆଉ ସମ୍ଭାଳି ନପାରି କହିପକାଇଲା, ଛେନାଟା ହୋଇଥାନ୍ତା, ଆମେ ଯାଇ ଗଛ ମୂଳରେ ରହିଥାନ୍ତେ, ଯେଉଁଠି ଘର ନାହିଁ ସେଠି କ'ଣ ଲୋକ ରହୁନାହାନ୍ତି। ତୁମେ ଗୁଡ଼ାକ ତ ଭିକମଗା କାଙ୍ଗାଳ, କ'ଣ ଜାଣ। ଲକ୍ଷ୍ୟା କହୁଛି କ'ଣ ନା, ଏ ଘର ଗୋଟାଏ ରଜା କରିଛି, ମୁଁ ଭଲ କରି ଜାଣେ। ଗୋପବନ୍ଧୁ ବୋଲି ଜଣେ ଗୋଟେ ବଡ଼ ମହାଜନ ଥିଲା, ତାରି ପିଲାଏ ଆକୁ କରିଛନ୍ତି, ତାକୁ ଏଠି କବର ଦିଆଯାଇଛି, ସେ ଏଇ କବର ଉପରେ ଘର ତିଆରି ହୋଇଛି। କବର କଥା ଶୁଣି ସୌରୀ ରତନୀ ପ୍ରଭୃତି ମନକୁ ମନ ଚମକି ଉଠିଲେ, ଏଠି କବର, ତାଙ୍କୁ ତ ରାତିରେ ଡର ମାଡ଼ିବ। ଲକ୍ଷ୍ୟା କଥା ନ ରହିବାରୁ ସେ ଚହଟି ଗଲା, କବର ଅଛି ନା ତୋ ବୋପା ମୁଣ୍ଡ ଅଛି, କହି ସେ ଦାନ୍ତ ଦେଖାଇଲା। ଏହା କି ଜଗୁଆ ସହେ, ସେ ଆସି ଠାଇ କରି ଲକ୍ଷ୍ୟା ଗାଲରେ ଏକ ଚଟକଣା ବସାଇଦେଲା। ଲକ୍ଷ୍ୟା ଅନ୍ୟ ଉପାୟ ନ ପାଇ ତା ଗାଲକୁ ଏତେ ଜୋରରେ କାମୁଡ଼ିଦେଲା ଯେ ଦାନ୍ତ ଫୁଟି ଗାଲରୁ ରକ୍ତ ଝରଝର ବହି ଆସୁଥିଲା। ଖଣ୍ଡଯୁଦ୍ଧ ଲାଗି ଆସୁଥିଲା। କୁସୁମ କୁଆଡ଼େ ଥିଲା କେଜାଣି ଦୌଡ଼ି ଆସି ଦୁହିଁଙ୍କ ମଝିରେ ଠିଆ ହୋଇଗଲା, ଦୁହେଁ ପଛକୁ ଘୁଞ୍ଚିଗଲେ। ତନେଇ ବୁଢ଼ା ପୁଣି କହିଲେ, ଦୁନିଆ ଚିହ୍ନ ଦୁନିଆ, ଗାଁ ଗଣ୍ଡା ଓ ସମାଜ ପରିତ୍ୟକ୍ତ ଏଇ ଅବହେଳିତ ଓ ଘୃଣିତ ସଂସାରରେ ସବୁଠାରୁ ପୁରୁଣା ଦନେଇ ପାଗଳା ଆଉ ସବୁଠାରୁ ନୂଆ ହେଉଛି କୁସୁମ। କିନ୍ତୁ ଦୁହିଁଙ୍କର ସ୍ୱଭାବ ଚରିତ୍ର ଠିକ୍ ଓଲଟା। ଦନେଇର କେହି ଶତ୍ରୁ ନାହାନ୍ତି, କେହି ମିତ୍ର ନାହାନ୍ତି, ତାକୁ କେହି ପଚାରନ୍ତି ନାହିଁ, ତାର ଅସ୍ତିତ୍ୱ ମଧ୍ୟ କେହି ଉପଲବ୍ଧି କରିପାରନ୍ତି ନାହିଁ। ମାତ୍ର କୁସୁମର ଶତ୍ରୁ ସମସ୍ତେ, ପୁଣି ତା ଆଗରେ ସମସ୍ତେ ଗୋଟା ସୁଦ୍ଧା ତାର। କୁସୁମ ନଥିଲେ ବୋଧହୁଏ ସଂସାର ଅଚଳ ହୋଇ ପଡ଼ୁଥାନ୍ତା। ଅଧେ ଦିନ କୁସୁମ ସେମାନଙ୍କୁ ଖାଇବାକୁ ଯୋଗାଏ, ଭଲ ଭଲ ଜିନିଷ କୁଆଡ଼ୁ ଆଣିଦିଏ। କୁସୁମକୁ ସମସ୍ତେ ଡରନ୍ତି, ତା ଆଗରେ ଖାତିର ବି କରନ୍ତି, କିନ୍ତୁ ପଛରେ ସେ ଯେ ଗୋଟାଏ ବଡ଼ ଚୋରଣୀ, ଚୋରି କରି ଏତେ ଜିନିଷ ନୀତି ଆଣୁଛି, ଏସବୁ ଆଲୋଚନା କରିବାକୁ ପଛାନ୍ତି ନାହିଁ। ସେଦିନ କୁସୁମ ବଣ୍ଡୁଲିଏ ବିଡ଼ି କୁଆଡ଼ୁ ଆଣିଥିଲା, ସମସ୍ତଙ୍କୁ ଗୋଟାଏ ଗୋଟାଏ ବାଣ୍ଟି ଦେଇଗଲା ଭାରି ନିଜ କାମରେ। ବିଡ଼ିଟା ଖାଉ ଖାଉ ଜଗୁଆ କହିଲା, ଯା ହେଉ କୁସୁମ ଯୋଗେ ଏତେ ଦିନେ ଗୋଟାଏ ଭଲ ବିଡ଼ି ଖିଆ ହେଲା। ଲକ୍ଷ୍ୟା ପଚାରିଲା, ସେଇଟା ଚୋରଣୀଟାଏ ନା କ'ଣ, ବିଡ଼ି କଠାଏ କୁଆଡ଼ୁ ନେଇ ଆସିଲା। ସୌରୀ ଚମକି ଉଠିଲା, ଚୋରଣୀଟାଏ, ଆମେ ଏଠୁ ତ ସେ ସବୁ ଜିନିଷ ଚୋରି କରି ନେଇଯାଉଥିବ, ମୁଁ ତ ସେଇଆ କହୁଥିଲି, ଚୋରଣୀ ନହେଲେ ସେ ଏତେ ଜିନିଷ ପାଆନ୍ତା କୁଆଡ଼ୁ, ଆମେ ତ ମାଗିବାକୁ ଗଲେ ଆମକୁ ଛିଛାକର କରୁଛନ୍ତି, ଉପରକୁ ପାଣି ଫୋପାଡ଼ୁଛନ୍ତି, ସେ ତ ଯାହା ନାହିଁ ତାହା ମନକୁ ମନ ନେଇ ଆସୁଛି। ରତନୀ କହିଲା, ସତ କଥା, ମୁଁ କାଲି ମୋ ଟିଣରେ ଗୋଟାଏ ଗୁଲୁଗୁଲା ରଖିଥିଲି, ଆଜି ସକାଳୁ ଦେଖିଲା ବେଳକୁ ସେଇଟା ନାହିଁ, ସେ ବଜାତ ନେଇଥିବ। ହଁ ହଁ ସେ ବଜାତ ନେଇଥିବ। ରତନୀକୁ ଜବତ କରିବା ଉଦ୍ଦେଶ୍ୟରେ ଜଗୁଆ ମୁହଁ ବିକୃତ କରି ଛିଗୁଲେଇ କରି କହିଲା, ତୁମ ଛତରଖାଇଙ୍କର ଏ ସ୍ୱଭାବ ଗଲା ନାହିଁ, ସେ ପରା କାଲି ଚାରିଟା ବେଳେ ଅଣ୍ଟିଏ ଗୁଲୁଗୁଲା ଆଣିଥିଲା, ତୁମକୁ ଦେଇଥିଲା ବୋଲି କହୁଥିଲ, ମୁଁ ଥିଲେ କ'ଣ ମୋର ଭାଗ ଦୁଇ ଚାରିଟା ପଡ଼ିନଥାନ୍ତା, ମୋ କର୍ମ ମନ୍ଦ, ସେ ଅଣ୍ଟିଏ ଗୁଲୁଗୁଲା ଦେଲା ଆଉ ରାତିକି ତୋର ଗୋଟାଏ ଗୁଲୁଗୁଲା ଚୋରି କରି ନେଇଗଲା, ଭାରି ସାଧୁଟାଏ ତୁ। ଦନେଇ ବୁଢ଼ା ବିଡ଼ିର ଏମୁଣ୍ଡ ସେମୁଣ୍ଡ ପରଖ କରୁ କରୁ ଟିକିଏ ଉପରକୁ ମୁହଁ ଟେକିଲା, ତାପରେ ମୂର୍ଖସା ଦେଇ କହିଲା, ଦୁନିଆ ଚିହ୍ନ ଦୁନିଆ। ଘଣ୍ଟାକ ପରେ କୁସୁମ କୁଆଡ଼ୁ ଅଣ୍ଟିଏ ମୁଢ଼ି କିଣି ଆଣି ପହଞ୍ଚିଲା। ମୁଢ଼ି ନେବା ପାଇଁ ତା ଚାରିପାଖେ ସମସ୍ତେ ରୁଣ୍ଡ ହୋଇଗଲେ, ମତେ ମତେ କହି ତାକୁ କାଉଲୁ ବାଉଲୁ କରି ପକାଇଲେ। ସେ ସମସ୍ତଙ୍କୁ ମୁଠାଏ ମୁଠାଏ ଦେଇ ଦନେଇ ବୁଢ଼ା ପାଖକୁ ଆସିଲା, ତା କାନିରେ ମୁଠାଏ ମଧ୍ୟ ଅଜାଡ଼ି ଦେଲା। ମୁଢ଼ି ନେଇ ସମସ୍ତେ ଖୁସିରେ ଖାଉଥିଲା ବେଳେ କୁସୁମ କିଛି ଦୂରରେ ଗୋଟାଏ ଗଛ ମୂଳରେ ବସି ନିର୍ବିକାର ଚିତ୍ତରେ ଦେଖୁଥାଏ। ସୌରୀ ବେଳଉଣ୍ଡି ମୁଢ଼ି ଚୋବାଇ ଚୋବାଇ ତା ପାଖରେ ଯାଇ ବସିଲା, କହିଲା, ତୁ ଏ ରତନୀଟାକୁ ସବୁ କଥା ଦେଉଛୁ କାହିଁକି, ସେ କହୁଥିଲା ତୁ ଚୋରଣୀ, ତା ଟିଣରୁ ଗୁଲୁଗୁଲା ଚୋରି କରି ଖାଇଛୁ। ଏକଥା ଶୁଣି କୁସୁମ ଟିକିଏ ହସିଦେଲା, କିଛି ଉତ୍ତର ନ ଦେବାରୁ ବେଶୀ କଥା କହିବାକୁ ସୌରୀର ସାହସ ହେଲା ନାହିଁ। ରତନୀ ପୁଅକୁ କାଲିଠାରୁ ଭାରି ଜ୍ୱର, କୁସୁମ କୁଆଡ଼େ ଯାଇଛି ତାର ଦେଖା ମିଳୁନାହିଁ। ସେ ଥିଲେ ବା ପିଲାଟାର ଯତ୍ନ ନିଅନ୍ତା, ତାକୁ ଔଷଧ ପାଣି ଆଣିଦିଅନ୍ତା। ଗୋଟାଏ ବଡ଼ ମହାଜନ ପୁଅର ବାହାଘର, ହଜାର ହଜାର ମାଗନ୍ତାଙ୍କୁ ସେଠି ଖାଇବାକୁ ଦିଆଯିବ। କେତେ ପୁରୀ, ଲୁଚି, ଜଲ୍ବି, ମିଠେଇ ଘଡ଼ିକ ଆଗରୁ ସମସ୍ତେ ଯାଇଛନ୍ତି, ଯାଇନାହିଁ ଏକା ରତନୀ। ଏପରି ଜରୁଆ ପୁଅକୁ ଛାଡ଼ି ସେ ଯିବ କିପରି? ଯାଇନଥିବାରୁ ମନଟା ତାର ଗୋଳେଇ ଘାଣ୍ଟି ହେଉଛି। କେତେ ଭଲ ଭଲ ଜିନିଷ ସମସ୍ତେ ଖାଇବେ, ତା ପାଟିରୁ ଟିକିଏ ହେଲେ ଛତିଆ ମଲା ନାହିଁ। ସୌରୀ ଆସି ତା ଆଗରେ ମୁହଁ ହାତ ହଲେଇ କେତେ ଦେଖେଇ ଶିଖେଇ କହିବ, ସେ ଚୁପ୍ ହୋଇ ସବୁ ଶୁଣିବ ସିନା? ନା, ସେ ନିଶ୍ଚୟ ଯିବ, ପୁଅ ପଡ଼ିଥାଉ। ରତନୀ ଯିବ ବୋଲି ଉଠିଲା, କିନ୍ତୁ ପୁଣି ମନରେ କ'ଣ ଭାବି ପୁଅ ପାଖରେ ବସିପଡ଼ିଲା। ପୁଅ ମୁଣ୍ଡକୁ କୋଳରେ ଆଣି ରଖି ଚିପି ଦେବାର ଲାଗିଲା। ରାତିରେ କୋଳାହଳ କରି ସମସ୍ତେ ଫେରିଲେ। ପେଟ ପୁରାଇ ସ୍ୱର୍ଗର ଅମୃତ ଖାଇଥିବାରୁ ସମସ୍ତଙ୍କ ମୁହଁରେ ଆନନ୍ଦ ଖେଳିଯାଉଛି। ଯେ ଯାହା ଜାଗା ବାଛି ନେଇ ଶୋଇପଡ଼ିଲେ, କିଏ ବସି ଖଣ୍ଡିଆ ବିଡ଼ି ଟାଣିଲା, କିଏ ପୁରୀର ଆଉ ମିଠାଇର ରୂପ ବର୍ଣ୍ଣନା ଆଉ ଗୁଣ ବର୍ଣ୍ଣନା କରିବାରେ ଲାଗିଲା। ରତନୀ ମୁହଁଟି ମାରିଦେଇ ଚୁପ୍ ହୋଇ ପୁଅ ପାଖରେ ଶୋଇପଡ଼ିଥାଏ, ସବୁ ଶୁଣୁଥାଏ, ହେଲେ କିଛି କହୁନଥାଏ। ମନେ ମନେ ଭାବୁଥାଏ, ଏ ନିଆଲଗା ଛୁଆଟା ଯଦି ନଥାନ୍ତା ତେବେ ସେ ତ ଆଜି ଯାଇ ମନବୋଧ କରି ପେଟେ ଖାଇଦେଇଥାନ୍ତା, ଏଠି ନମରି ରହିଛି କାହିଁକି। ଏତିକି ବେଳେ ସୌରୀ ଆସି ତାକୁ ଉଠାଇଲା। ରତନୀ ଚିଡ଼ମିଡ଼ି ହୋଇ ଉଠି ବସିଲା କ୍ଷଣି ସୌରୀ ତା ନିଜ ଟିଣଟାକୁ ତା ହାତକୁ ବଢ଼ାଇଦେଲା। ସେଥିରେ କେତେ ଖଣ୍ଡିଆ ପୁରୀ, ଭଙ୍ଗା ମିଠେଇ ପୁରୀ ରହିଛି। ସୌରୀ କହିଲା, ତୁ ତ ଗଲୁ ନାହିଁ, ତେଣୁ ମୁଁ ତୋ ପାଇଁ ଏତକ ଆଣିଛି, ତୁ ଟିକେ ଖା, ପୁଅ ପାଇଁ ବି କାଲିକି କିଛି ରଖିଦେଇଥିବୁ। ରତନୀ ମନ ଖୁସିରେ ସେଇ କ୍ଷଣିକା ତାକୁ ଖାଇବାରେ ଲାଗିଗଲା। ଚାରିଦିନ ପରେ କୁସୁମ ଆଜି ପୁଣି ଫେରିଛି, କୁଆଡ଼ୁ ଗାଁର ପରିଆ ଭାଇ ଆଉ ତା ଭାରିଜା ପଦୀକୁ ଧରି ଆଣିଛି। ଏ ଦୁହିଁଙ୍କୁ ଦେଖି ତାର ଗାଁ କଥା, ପିଲାଦିନର କଥା କେତେ ମନରେ ଉଙ୍କି ମାରୁଛି। ଚାରିଦିନ କାଳ ଅନୁପସ୍ଥିତିରେ ସମସ୍ତଙ୍କର କିଛି ନା କିଛି ଗୁହାରି କରିବାର ଅଛି, କିନ୍ତୁ ଆଜିର ତାର ଭାବଭଙ୍ଗୀ ଦେଖି କେହି ସାହସ କରି ତା ପାଖକୁ ଯାଇପାରୁନାହାନ୍ତି କି କିଛି କହିପାରୁନାହାନ୍ତି। ଲେଖାଯୋଖାରେ ପରିଆ କୁସୁମର ଭାଇ, ଭୋକ ଉପାସରେ ପଡ଼ିପଡ଼ି ଶେଷକୁ ଗାଁ ଗଣ୍ଡା ଛାଡ଼ିବାକୁ ବାଧ୍ୟ ହୋଇଛି। ପଦାକୁ ସାଙ୍ଗରେ ନେଇ ସେ କେତେ ଆଡ଼େ ବୁଲି ମଗାମଗି କରିଛି, କେତେ ବକତ ଛତରରେ ବି ଖାଇଛି, ତଥାପି କର୍ମ ପୁରା ପଡ଼ିଲା ନାହିଁ। ଶେଷକୁ ମାଗିବା ପାଇଁ କଟକ ସହରକୁ ଦୁହେଁଯାକ ଆସିଥିଲେ। କୁସୁମ ଆଣି ତାଙ୍କୁ ଏଠାରେ ଆଶ୍ରା ଦେଇଛି। କୁସୁମ ନିଜ କଥା ଏପର୍ଯ୍ୟନ୍ତ ଭୁଲି ଯାଇଥିଲା, ତା ବୋଉ କିପରି ମରିଗଲା, ବାପା ତାକୁ ଛାଡ଼ି ଦିନେ କିପରି ରାତିରେ କୁଆଡ଼େ ପଳାଇଗଲା, ଜାତି ବାଉରାଣୀକୁ ନେଇ ପଳାଇଛି ବୋଲି ସମସ୍ତେ କେମିତି ଛିଛାକର କଲେ, ସେ କିପରି ଭୋକ ଉପାସରେ ଛଟପଟ ହେଲା, ଏସବୁ କଥା ଗୋଟି ଗୋଟି ହୋଇ ତାର ମନେ ପଡ଼ିଗଲା। ସେଦିନ ଗୁମାସ୍ତା ବାବୁ ତାକୁ କଚେରୀ ଘରକୁ ଡାକିନେଲେ, ସବୁଦିନ ଘରେ ରଖିବେ, ଲୁଗାପଟା ଅଳଙ୍କାର ଦେବେ ବୋଲି ମଧ୍ୟ କହିଲେ, କିନ୍ତୁ ମାସକ ପରେ ବାଡ଼େଇ ବାହାର କରିଦେଲେ, ଆଉ କେହି ତାକୁ ଘରେ ପୁରାଇଲେ ନାହିଁ। ଶେଷକୁ ସେ କଟକ ପଳାଇ ଆସିଲା। ତା ବାପା ମା କୁଆଡ଼େ ଗଲେ, କେଉଁଠି ରହିଲେ ସେ ଜାଣେ ନାହିଁ। ପରିଆ ବିଚାରା ଖାଇବାକୁ ନ ପାଇ ଏକାବେଳକେ ଅକର୍ମଣ୍ୟ ହୋଇଯାଇଛି, ବସିବା ଜାଗାରୁ ସେ ଉଠିପାରେ ନାହିଁ। ପଦୀ ତାକୁ ଏପର୍ଯ୍ୟନ୍ତ ବହୁ କଷ୍ଟରେ ଚଳାଇ ଆଣିଛି, ସେ ନୂଆ ହୋଇ ଘରୁ ବାହାରିଛି, କିପରି ମାଗିବାକୁ ହୁଏ ଜମା ଜାଣେ ନାହିଁ। ଯାହା ପାଖରେ ହାତ ପତାଏ ସେ ଦୂର ଦୂର ମାରମାର କରେ। ବିଚାରି ପଦୀ ମୁହଁ ତଳକୁ ପୋତି ଫେରିଆସେ, ଶୂନ୍ୟ ହାତରେ ଆସିଥିବାରୁ ଏଣେ ପରିଆଠାରୁ ଗାଳି ବି ଶୁଣେ। କୁସୁମକୁ ପାଇ ତାର ଟିକେ ସାହସ ହୋଇଛି, କୁସୁମ ତାକୁ ଏଇ କେତେଦିନ ଭିତରେ ବହୁତ ସାହାଯ୍ୟ କଲାଣି। ଗୁଲୁଗୁଲା, ମିଠାଇ, ମୁଢ଼ି, ଅଇଁଠା ଭାତ, ଡାଲି କେତେଥର ଆଣିଦେଲାଣି, କିଣି ଖାଇବା ପାଇଁ କେତେବେଳେ କେମିତି ପଇସା ମଧ୍ୟ ଦିଏ। ପଦୀ ମନେ ମନେ ଭାବେ, କୁସୁମ ପିଲାଟାଏ, ସେ ଏତେ ପାଉଛି କୁଆଡ଼ୁ, ଆଉ ମୁଁ ବାରଦୁଆର ବୁଲିଲେ ବି ଅଧଲାଟାଏ ପାଉନାହିଁ। କ୍ରମେ ତାର ସନ୍ଦେହ ବଢ଼ିବାର ଲାଗିଲା। ସେ ଆଉ ସମ୍ଭାଳି ନପାରି ଦିନେ ଯାଇ କୁସୁମର ହାତ ଧରି ପକାଇ କହିଲା, କୁସୁ, ଆଜି ମୁଁ ତୋ ସାଙ୍ଗରେ ଯିବି, ମୁଁ ଯାହାକୁ ମାଗେ ସେ ମୁହଁ ମୋଡ଼ିଦିଏ, ମୁଁ ଅଧଲାଟାଏ କି ପାହୁଲାଟାଏ ବି ପାଉନାହିଁ, ଆଉ ତୁ ଏତେ ଜିନିଷ ପାଉଛୁ କୁଆଡ଼ୁ, ତୁ କାହା ପାଖକୁ ଯାଉ, କେମିତି ମାଗୁ, ମୁଁ ତୋ ସାଙ୍ଗରେ ଯାଇ ଶିଖିବି। କୁସୁମ ଟିକିଏ ମୂର୍ଖି ହସି କହିଲା, ଛି, ତୁ ବାହା ହେଇଛୁ ପରା, ପରିଆ ଭାଇ ଅଛି ଯେ, ବାହା ସାଙ୍ଗରେ ଏ ଭିକମଗାର ଯେ କି ସମ୍ପର୍କ ଅଛି, ପଦୀ ବୁଝିପାରିଲା ନାହିଁ। ପରିଆ ପାଇଁ ତ ତାର ଭିକମଗା, ସେ ଅଛି ବୋଲି ତ ପଦୀ ଭିକ ମାଗୁଛି, ସେ ନଥିଲେ ପଦୀ ଖାଇଲେ କେତେ, ନ ଖାଇଲେ କେତେ। କୁସୁମ ଯେ କାହିଁକି ତାକୁ ମନା କଲା ସେ କିଛି ଜାଣିପାରିଲା ନାହିଁ। କୁସୁମ ଉପରେ ତାର ହିଂସା ହେଲା ଯେତିକି, ରାଗ ବି ହେଲା ସେତିକି। ଦୁଇ ଦିନ ହେଲା ମେଘୁଆ ପାଗ କରିଛି, କୁସୁମ କେବେ ଥୟ ହୋଇ ବସି ରହେ ନାହିଁ, କିନ୍ତୁ କେଜାଣି କାହିଁକି ସେ ଏ ଦୁଇ ଦିନ ହେଲା କୁଆଡ଼େ ଯାଇନାହିଁ। ଅନ୍ୟମାନେ ଆଖପାଖରୁ ମଗାମଗି କରି ନିଜ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି, କିନ୍ତୁ ଉପାସ ପଡ଼ି ରହିଛନ୍ତି ପରିଆ ଆଉ ପଦୀ। ପଦୀ ବିଚାରି କିଛି କୁଆଡ଼ୁ ଯୋଗାଡ଼ କରି ଆଣିପାରୁନାହିଁ, ଭୋକରେ ପେଟ ଜଳୁଛି, ସେଥିରେ ପୁଣି ପରିଆର ଗାଳିମନ୍ଦ ଆଉ ଗୋଇଠା ମାଡ଼, ସେ କରିବ କ'ଣ। ସନ୍ଧ୍ୟା ହେଲା, କୁସୁମା ଚୁପ୍ ହୋଇ ଗଛ ମୂଳେ ଶୋଇ ରହିଥାଏ। ରତନୀ ପୁଅ ଆସି ତାକୁ ଉଠାଇଲା, ତା ହାତରେ ଗୋଟାଏ ଦୋଣି ଗୁଞ୍ଜି ଦେଇ କହିଲା, ଅପା ହେଇଯେ ସେ ଗୁଲୁଗୁଲା ଦୋକାନ ଦଉଛି, ସେଇଠି ଯେ ବାବୁ ଠିଆ ହୋଇଛନ୍ତି ସେ ମୋତେ ପଇସା ଦେଲେ, କହିଲେ ତୋ ଅପାକୁ ଦେବୁ, ତାକୁ କହିବୁ ଆଜି ରାତିରେ ଆସିବ, ଆହୁରି ପଇସା ଦେବି। କୁସୁମ ମୁହଁ ଟେକି ଚାହିଁଲା, ବହୁତ ଦୂର, ସେଥିରେ ପୁଣି ମୁହଁ ଅନ୍ଧାର, ଝାପ୍ସାରେ ତାକୁ କିଛି ଦେଖାଗଲା ନାହିଁ। ସେ ଭାବିଲା ଟୋକାଟା ଭୁଲ ବୁଝିଛି, ଗୁଲୁଗୁଲା ଦୋକାନୀ ତ ମୋତେ ମୋଟେ ଚାହେଁ ନାହିଁ, ସେ ପାନ ଦୋକାନୀ ହୋଇଥିବ, ଦୁଇ ଦିନ ହେଲା ଯାଇନାହିଁ, ସେଇ ଯୋଗେ ସେ ବୋଧହୁଏ ପଇସା ପଠାଇ ଦେଇଛି। ଏହି ସମୟରେ ବରା ଗୁଲୁଗୁଲା ବିକି ଗୋଟାଏ ଟୋକା ସେ ବାଟେ ଝୁଣୁରୁ ଝୁଣୁରୁ କରି ଯାଉଥିଲା। କୁସୁମ ଦୁଇ ଅଣାରେ ଗୁଲୁଗୁଲା କିଣିଲା, ରତନୀ ପୁଅକୁ ଗୋଟାଏ ଦେଲା, ପଦୀ ପାଖକୁ ପୁଞ୍ଜାଏ ପଠାଇ ଦେଲା, ଆଉ ଗୋଟାଏ ସେ ମନ ଖୁସିରେ କାମୁଡ଼ି ଖାଇଲା। ଏତିକିବେଳେ ବୁଲା କୁତିଟାଏ ଲାଙ୍ଗୁଡ଼ ହଲାଇ ତା ମୁହଁକୁ ଚାହିଁ ଠିଆ ହୋଇ ରହିଲା। କୁସୁମ ବାକି ଗୁଲୁଗୁଲା ତକ ତା ପାଖକୁ ଫୋପାଡ଼ି ଦେଇ ପାନ ଦୋକାନ ଆଡ଼କୁ ଚାହିଁ ବସିଲା। କୁସୁମ ରାତି ପାହାନ୍ତାକୁ ପାନ ଦୋକାନୀ ପାଖରୁ ଫେରିଆସି ସେଇମାତ୍ର ଶୋଇଛି, ତାକୁ ଭଲ ନିଦ ହୋଇନାହିଁ। ଜଣେ ଲୋକର ଗୋଇଠା ମାଡ଼ରେ ଚମକି ପଡ଼ି ଉଠି ବସିଲା। ସେ ଚାହିଁ ଦେଖିଲା ଆଗରେ ଜଣେ ଏଆର୍ପି ବାବୁ, କେତେ ଏଆର୍ପି ବାବୁ ତାର ଜଣାଶୁଣା, ମାତ୍ର ଏ ତ ଏକାବେଳକେ ନୂଆ ପରି ଦେଖାଯାଉଛି। ଏଆର୍ପି ବାବୁ ଗର୍ଜି ଉଠି କହିଲେ, ବଜାତ ଦେ ମୋ ଦିଅଣା ପଇସା, କାଲି ରାତିଯାକ ମଶା ବଣରେ ବସି ବସି ମୋ ଦେହ ଫୁଲିଗଲାଣି, ପଇସାକୁ ପଇସା ରଖି ଯିବାର ନା ନାହିଁ। ପାଟି ଶୁଣି କୁସୁମ ଚମକି ଉଠିଲା, ସେ ଦୁଇ ହାତରେ ଆଖିକୁ ମଳି ବାବୁଙ୍କ ମୁହଁକୁ ନିରେଖି ଚାହିଁ ଆକାଶରୁ ପଡ଼ିଲା ପରି କହି ଉଠିଲା, ବାପା। ଏଆର୍ପି ବାବୁଙ୍କର ବୋଧହୁଏ ସେତେବେଳେ ଚେତା ନଥିଲା। ଦନି ବୁଢ଼ା କେତେ ଆଗରୁ ଉଠି ମନକୁ ମନ ଗୁଣୁଗୁଣୁ ହେଉଥିଲା, ତା ପାଟିରୁ ଶୁଣାଗଲା, ଦୁନିଆ ଚିହ୍ନ ଦୁନିଆ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ନରକପୁରୀ। ରହିଲୁ, ନମସ୍କାର।